ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭାରତ ଜୈବିକ କୃଷିର କେନ୍ଦ୍ରସ୍ଥଳ ହେବାର୍କେ ଯାଉଛେ କହିଲେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଥି ଦେଶ 9 କୋଟିରୁ ଅଧିକା ଚାଷୀଙ୍କୁ ବାଣ୍ଟିଲେ 18,000 କୋଟିରୁ ଅଧିକା ଟଙ୍କା। ରାଜ୍ୟସ୍ତରୀୟ ସମାରୋହଟି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ବାବଦେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କଲେ କେନ୍ଦ୍ର ବୃହତ୍ ଶିଳ୍ପ ଆଉ ଇସ୍ପାତ ମନ୍ତ୍ରୀ। ଆଉ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ହେଲା ଉଦ୍ଯାପିତ। ଭାରତ ଜୈବିକ କୃଷିର କେନ୍ଦ୍ରସ୍ଥଳ ହେବାର୍କେ ଯାଉଛେ ଆଉ ଇତାର ଜୈବ ବିବିଧତା ନୂଆ ରୂପ ନେଉଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ତାମିଲନାଡୁ କୋଏମ୍ବାଟୁର୍ନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 21 ନମ୍ବର କିସ୍ତିର 700 ଟଙ୍କା ବାଣ୍ଟିକରି କହିଛନ୍, ଗଲା 11 ବର୍ଷ ଭିତରେ ଦେଶର କୃଷିକ୍ଷେତ୍ରଟି ବହୁତଟେ ସଂସ୍କାର ଆସିଛେ। ଦେଶର କୃଷିକ୍ଷେତ୍ରର ଆଧୁନିକୀକରଣ ଲାଗି ସରକାର ବହୁତଟେ ପଦକ୍ଷେପ ନେଇଛନ୍। ଏଥିଲାଗି ଦେଶର କୃଷି ରପ୍ତାନୀ ଦୁଇଗୁଣା ହୋଇପାରିଛେ। ଚାଷୀମାନଙ୍କୁ ଏହାଦେ କିଷାନ କ୍ରେଡିଟ୍ କାର୍ଡ ଜରିଏ 10 ଲକ୍ଷ କୋଟି ଟଙ୍କା ଲାଭ ମିଳିପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଭାରତ ନେଚୁରାଲ ଫାର୍ମିଂ କା ଗ୍ଲୋବାଲ ହବ ବନ୍ନେ କେ ରାସ୍ତେ ପର ହେ। ହମାରୀ ବାୟୋଡାଇଭର୍ସିଟି ଏକ ନୟା ଆକାର ଲେ ରହି ହେ। ଦେଶ କେ ୟୁବା ଭି ଅବ ଏଗ୍ରିକଲ୍ଚର କୋ ଏକ ମୋଡର୍ନ ସ୍କେଲେବଲ ଅପରଚୁନିଟି କେ ରୂପେ ଦେଖ ରହେ। ଇସେ ଦେଶ କି ରୁରାଲ ଇକୋନୋମିକ ବହୁତ ବଡି ତାକତ ମିଲନେ ଯା ରହି ହେ।
ଏ ଅବସରରେ ପ୍ରଧାନମନ୍ତ୍ରୀ ଦେଶ 9 କୋଟିରୁ ଅଧିକା ଚାଷୀମାନଙ୍କର ବ୍ୟାଙ୍କ ଖାତାକେ 18,000 କୋଟିରୁ ଅଧିକା ଟଙ୍କା ହସ୍ତାନ୍ତର କରିଛନ୍। କାର୍ଯ୍ୟକ୍ରମଟି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ ଉପସ୍ଥିତ ଥିଲେ। ଚାଷୀମାନଙ୍କର ସଶକ୍ତିକରଣ ଆର୍ କଲ୍ୟାଣ ହେଉଛି ରାଜ୍ୟ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କୃଷି ଭବନରେ ହୋଇଥିବାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 21 ନମ୍ବର କିସ୍ତି ବଣ୍ଟନର ରାଜ୍ୟସ୍ତରୀୟ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଇ କିସ୍ତିଟି ରାଜ୍ୟର 34 ଲକ୍ଷରୁ ଅଧିକା ଚାଷୀମାନଙ୍କୁ 700 କୋଟିରୁ ଅଧିକା ଟଙ୍କା ହସ୍ତାନ୍ତର କରାଯାଇଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଟି ବଛରକ ହିତାଧିକାରୀ ଚାଷୀମାନଙ୍କୁ 6,000 ଟଙ୍କା ଲେଖା ସାହାଯ୍ୟ ଦିଆଯାଉଥିଲା ବେଳେ ରାଜ୍ୟ ସରକାରଙ୍କ ତରଫୁ ସିଏମ୍ କିଷାନ ଯୋଜନାଟି 4,000 ଟଙ୍କା ଲେଖେ ଦିଆଯାଉଛେ। ଏହି ଆର୍ଥିକ ବର୍ଷରେ ସିଏମ୍ କିଷାନ ଯୋଜନାଟି ରାଜ୍ୟର 51 ଲକ୍ଷରୁ ଅଧିକା ଚାଷୀଙ୍କୁ ପାଖାପାଖି 3,000 କୋଟି ଟଙ୍କା ବଣ୍ଟାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆବଶ୍ୟକ ସମୟରେ ବିଭିନ୍ନ କୃଷି ସାମଗ୍ରୀ, ବିହନ, ସାର, କୀଟନାଶକ ଆଦି କିଣିବା ପାଇଁ ସମସ୍ତ ଯୋଗ୍ୟ କୃଷକମାନଙ୍କୁ ବାର୍ଷିକ 6,000 ଟଙ୍କା ଗୋଟିଏ କିସ୍ତିରେ, 2,000 କରି ତିନୋଟି କିସ୍ତିରେ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାର ନିଷ୍ପତ୍ତି ନିଆଯାଇ ଆଜି ଆପଣମାନଙ୍କୁ ସମସ୍ତଙ୍କୁ ଏହି ଆର୍ଥିକ ସହାୟତା ଠିକ୍ ସମୟରେ ପ୍ରଦାନ କରାଯାଉଛି, ଯେଉଁ ସମୟରେ ଆପଣମାନେ ସେ ଅର୍ଥକୁ କୃଷି କାର୍ଯ୍ୟରେ ଯେତେବେଳେ ଅଭାବ ଆସୁଛି, ଯେତେବେଳେ ଆପଣମାନଙ୍କର ଦରକାର ପଡୁଛି, ସେ ସମୟରେ ତାର ବିନିଯୋଗ କରିବା।
2024 ଶିକ୍ଷାବର୍ଷରେ 13,000 କୃଷି ବିଦ୍ୟାନିଧି ଯୋଜନାଟି ରାଜ୍ୟର ପାଖାପାଖି 14,000 ଜଣଙ୍କୁ 53 କୋଟିରୁ ଅଧିକା ଛାତ୍ରବୃତ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଚାଷୀମାନଙ୍କ ସାଙ୍ଗେ ଆଲୋଚନା କରିକରି ଫସଲ ବିବିଧିକରଣ ଲାଗି ତହକେଇଛନ୍। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଓୟୁଏଟିର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ ରାଉଳ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ଆର୍ ଆଧୁନିକୀକରଣ କରାଯିବା, ଏ ବାବଦେ ଓଡ଼ିଶା ଗସ୍ତଟି ଆସିଥିବାର କେନ୍ଦ୍ର ବୃହତ୍ ଶିଳ୍ପ ଆଉ ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ଆଲୋଚନା କରିଛନ୍। କାରଖାନାର ଆଧୁନିକୀକରଣ କାମ ଠିକ୍ ଭାବେ ଚାଲିଥିଲା ବେଳେ ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣ କାମ ସୁରୁଖୁର୍ତ୍ତି କରବାର ଲାଗି ଦୁଇ ନେତାଙ୍କ ଭିତରେ ଆଲୋଚନା ହୋଇଛି। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା 4.5 ରୁ 9.5 ମିଲିୟନ୍ ଟନ୍ କେ ବଢ଼ାବାର ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ଏଥିଲାଗି ରାଜ୍ୟ ସରକାରଙ୍କ ତରଫୁ ସବୁ ସହଯୋଗ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍। ରାଉରକେଲା ନ ବିମାନ ବନ୍ଦର ସ୍ଥାପନା ଲାଗି ଜମି ଯୋଗାଣ ବାବଦେ ଭିଲ୍ ବୈଠକଟି ଆଲୋଚନା ହୋଇଛି। ଏ ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ସଂସଦୀୟ ସଚିବାଳୟର ଗଣତନ୍ତ୍ର ଲାଗି ସଂସଦୀୟ ଗବେଷଣା ଓ ତାଲିମ ସଂଗଠନ ପ୍ରାଇଡ୍ ତରଫୁ ଓଡ଼ିଶା ଗସ୍ତଟି ଆସିଥିବା 12 ଦେଶର 40 ଜଣ ପ୍ରତିନିଧି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ଏ ଅବସରରେ ହୋଇଥିବା ଗୋଟିଏ ବୈଠକଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଦେଶୀ ପ୍ରତିନିଧିମାନଙ୍କୁ ଓଡ଼ିଶାର ବର୍କସ୍ ଗଣତାନ୍ତ୍ରିକ ପରମ୍ପରା ଆଉ ବିଧାନସଭାର 99 ବର୍ଷର ଉତ୍କୃଷ୍ଟ ଜନସେବାର ଐତିହ୍ୟ ବାବଦେ ବୁଝାଇଥିଲେ। ଆପଣ ମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଭୁବନେଶ୍ୱର ଲୋକସେବା ଭବନରେ ଚାଲିଥିବା ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଦିବସର ପହିଲା ଅଧିବେଶନର ପୂର୍ତ୍ତ ଆର୍ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇକରି ଅଧିକାରୀମାନଙ୍କ ସାଙ୍ଗେ ବହୁତଟେ ଗୁରୁତ୍ୱପୂର୍ଣ୍ଣ ବିଷୟଟି ଆଲୋଚନା କରିଛନ୍। ରାଜ୍ୟ ସହରୀକରଣ ଲାଗି ନୂଆ ରାସ୍ତା, ଭିଭିଭୂମି ବିକାଶ, ବର୍ଜ୍ୟବସ୍ତୁ ପରିଚାଳନା ଆର୍ ଲୋକଙ୍କ ସୁବିଧା ଲାଗି ଯୋଜନାବଦ୍ଧ ବିକାଶ ବାବଦେ ଆଲୋଚନା କରାଯାଇଛି। ଆଇବା 50 ବଛରକେ ନଜରଥି ରଖିକରି ଯୋଜନା ତିଆରି କରବାର୍କେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ସେନ୍ତା ବସ୍ତିବାସିନ୍ଦାଙ୍କ ଲାଗି କମ୍ ଦାମ୍ ଥି ଆବାସ ଘର ଆର୍ ବୁଲା ଗାଈଗୋରୁଙ୍କ ଲାଗି ସୁରକ୍ଷା କାମ କରବାର୍କେ ମନ୍ତ୍ରୀ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍। ରାଜ୍ୟ ସରକାରଙ୍କ 2027 ଜନଗଣନା ଉତରୁ ତହସିଲ ସଂଖ୍ୟା ବଢ଼ାବାର ଲାଗି ନିଷ୍ପତ୍ତି ନେଇଛନ୍ ବୋଲି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍, ସରକାରୀ ସେବାକେ ତୁର୍ତ୍ତି କରବାର ଲାଗି ପହେଲା ଖେପେ ବଡ଼ ତହସିଲମାନଙ୍କୁ ଭାଗ କରାଯିବା, ଦୁଇଟା ପଞ୍ଚାୟତ ଲାଗି ଗୋଟେ ଆର୍ଆଇ ସର୍କଲ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ଚାରିଟି ନୂଆ ତହସିଲ ହେବା ପାଇଁ ଯେଉଁଟା ବହୁତ ବଡ଼ ବଡ଼ ତହସିଲ ଥିଲା ଏବଂ ବଡ଼ ତହସିଲ ଥିବା ଫଳରେ ରାଜସ୍ୱ ସେବା ପାଇବା ପାଇଁ ଆସୁଥିବା ହିତାଧିକାରୀମାନଙ୍କର ସଂଖ୍ୟା ମଧ୍ୟ ବେଶୀ ହେଉଥିଲା। ଏବେ ତାକୁ ଆମେ ବିଭାଜନ କରିବାର ନୋଟିଫିକେସନ କରିଛୁ। ସେ କ୍ରମରେ ଭୁବନେଶ୍ୱର ତହସିଲ, କଟକ ତହସିଲ ଏବଂ ସମ୍ବଲପୁର ତହସିଲ, ଯେଉଁ ତହସିଲରେ ସହରାଞ୍ଚଳ ମଧ୍ୟ ଥିଲା ଏବଂ ଗ୍ରାମାଞ୍ଚଳ ମଧ୍ୟ ଥିଲା, ତାକୁ ଆମେ ବିଭାଜନ କରିକରି ସହରାଞ୍ଚଳ ପାଇଁ ଭିନ୍ନ ଏବଂ ଗ୍ରାମାଞ୍ଚଳ ପାଇଁ ଭିନ୍ନ ଏଭଳିଆ ତହସିଲ ବିଭାଜନ କରିଛୁ।
ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ଏନ୍ଟିପିସିର ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣକେ ନେଇକରି ଆଜି ଦର୍ଲିପାଲିନ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତିଶି ପରିଡ଼ାଙ୍କ ଅଧ୍ୟକ୍ଷତାଟି ହୋଇଥିବା ଗ୍ରାମସଭାଟି ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ବିଭାଗର ଅଧିକାରୀ, ଏନ୍ଟିପିସି ଅଧିକାରୀ ଆଉ ଦର୍ଲିପାଲିର ଗାଁ ଲୋକେ ଉପସ୍ଥିତ ଥିଲେ। ଗ୍ରାମସଭାଟି ଅଞ୍ଚଳବାସୀ ସାମିଲ ହୋଇକରି କମ୍ପାନୀର ସିଏସ୍ଆର୍ କାର୍ଯ୍ୟକ୍ରମ ଜରିଏ ଅତିରିକ୍ତ ବିକାଶ କାମ କରବାର ଲାଗି ଅନୁରୋଧ କରିଥିଲେ। ଲୋକଙ୍କର ଅନୁରୋଧ ଅନୁସାରେ ଆଗରବାଗିର ଆକେ ଭିଲ୍ ଇଲାକାନ ଜନକଲ୍ୟାଣକାରୀ କାମ ଚାଲୁ ରହିବା ବୋଲି ଏନ୍ଟିପିସି ଅଧିକାରୀମାନେ ପ୍ରତିଶ୍ରତି ଦେଇଥିଲେ। ପଞ୍ଚାୟତିରାଜ ଆର୍ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକର ଭିନ୍ ଭିନ୍ ଗାଁକେ ଯାଇକରି ଦାଦନ ସମସ୍ୟାର ସ୍ଥିତି ପରଖିଛନ୍। ବ୍ଲକର କୁତୁର୍ଲା ଗାଁ ଘର ଘର ଯାଇକରି ଲୋକଙ୍କର ସମସ୍ୟା ବୁଝିଛନ୍। ସମସ୍ୟାମାନଙ୍କର ତୁର୍ତ୍ତି ସମାଧାନ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଭି ଉପସ୍ଥିତ ଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ନମ୍ବର ଜୟନ୍ତୀ ବଛର ଅବସରରେ ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା କଲେଜ ପଡ଼ିଆନ ଆଜି ଏକତା ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଅତିଥି ଭାବେ ଯୋଗ ଦେଇକରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟନ ପ୍ରଧାନମନ୍ତ୍ରୀଙ୍କ ପିଏମ୍ କିଷାନ ସମ୍ମାନ ନିଧି 600 ଟଙ୍କା ବଣ୍ଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଯୋଜନାଟି ଝାରସୁଗୁଡ଼ା ଜିଲ୍ଲାର 33,400 ଅଧିକା ଚାଷୀଙ୍କ ଆକାଉଣ୍ଟକେ 600 ଟଙ୍କା ଆସିଛି। ଏହି କାର୍ଯ୍ୟକ୍ରମଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସହିତ ଅଲଗା ଅଧିକାରୀମାନେ ଭି ଉପସ୍ଥିତ ଥିଲେ। ସମ୍ବଲପୁର ରେଳମଣ୍ଡଳ ତରଫୁ ଜିଲ୍ଲା ରେଙ୍ଗାଲି ରେଳ ଷ୍ଟେସନର ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଟ୍ରେନ୍ରୁ କିଛି ବଗି ଲାଇନ୍ଚ୍ୟୁତ ହେବାର ଉତରୁ ଆହତ ଯାତ୍ରୀମାନଙ୍କୁ କେନ୍ତାକରି ଉଦ୍ଧାର କରାଯାଇଛି ସେ ବାବଦେ ରେଳବାଇ ସୁରକ୍ଷା ବାହିନୀ ତରଫୁ କୌଶଳ ପ୍ରଦର୍ଶନ କରାଯାଇଥିଲା। ସମ୍ବଲପୁର ଜିଲ୍ଲାର ଲେଙ୍ଗାଲିଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଆର୍ ପ୍ରାଣୀ ସମ୍ପଦ ମେଳା ହୋଇଯାଇଛି। କାର୍ଯ୍ୟକ୍ରମଟି ସାଂସଦ ପ୍ରତିନିଧି ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମାଛ ଚାଷ ଆଉ ପ୍ରାଣୀ ପାଳନ ଲାଗି ରାଜ୍ୟ ସରକାରଙ୍କ ତରଫୁ ଥିବାର ଭିନ୍ ଭିନ୍ ଯୋଜନା ବାବଦେ ବୁଝାଇଥିଲେ। ଏହି ଅବସରରେ ବ୍ଲକସ୍ତରର ସଫଳ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ମହାପୁରୁମାନଙ୍କର ଦେବ ଦୀପାବଳି ନୀତି ମୂଲ ହେଉଛେ। ତିନ ଦିନ ତକ୍ ହେବାର୍କେ ଥିବାର ଏହି ନୀତିଥି ମହାପୁରୁମାନେ ତାଙ୍କର ପିତୃପୁରୁଷଙ୍କର ଉଦ୍ଦେଶ୍ୟ ଦୀପଦାନ କରବାର ସହିତ ଶ୍ରାଦ୍ଧ ତର୍ପଣ କରବେ। ଏ ସମୟଥି ମହାପୁରୁମାନେ ଶ୍ରାଦ୍ଧ ବେଶୀ ଦର୍ଶନ ଦେବେ। ସାରା ରାଜ୍ୟରେ ଶୀତର ପ୍ରଭାବ ଗଲା କାଲିଠାନୁ ସାମାନ୍ କମିଛେ। ଆଇବା 24 ଘଣ୍ଟା ତକ୍ ରାଜ୍ୟର ବଡ଼ଭାଗି ଜାଗାନ ପାଗ ଏନ୍ତା ରହିବା। ଆଇବା 2 ଦିନ ଭିତରେ ରାତିର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ୍ ବଢ଼ିକରି ଶୀତ ଆଉ ଟିକେ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଭାରତ ଜୈବିକ କୃଷିର କେନ୍ଦ୍ରସ୍ଥଳ ହେବାର୍କେ ଯାଉଛେ କହିଲେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଟି ଦେଶର 9 କୋଟିରୁ ଅଧିକା ଚାଷୀଙ୍କୁ ବାଣ୍ଟିଲେ 18,000 କୋଟିରୁ ଅଧିକା ଟଙ୍କା। ରାଜ୍ୟସ୍ତରୀୟ ସମାରୋହଟି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ବାବଦେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କଲେ କେନ୍ଦ୍ର ବୃହତ୍ ଶିଳ୍ପ ଆଉ ଇସ୍ପାତ ମନ୍ତ୍ରୀ। ଆଉ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ହେଲା ଉଦ୍ଯାପିତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।